ଚିତଣୀ ଲୋ କିସ କହିବି ଲୋ ଯାହା ଦେଖିଲି ଲୋ ବଡ ଦେଉଳେ ଯାଇ ତ୍ରିଭୁବନ କାହିଁ ନାହିଁ ତ୍ରିଭୁବନ ନାହିଁ ତ୍ରିଭୁବନ କାହିଁ ନାହିଁ ତ୍ରିଭୁବନ ନାହିଁ ଚିତଣୀ ଲୋ କିସ କହିବି ଲୋ ଯାହା ଦେଖିଲି ଲୋ ବଡ଼ ଦେଉଳେ ଯାଇ ତ୍ରିଭୁବନ କାହିଁ ନାହିଁ ତ୍ରିଭୁବନ ନାହିଁ ତ୍ରିଭୁବନ କାହିଁ ନାହିଁ ତ୍ରିଭୁବନ ନାହିଁ ଯାଇ ପହଞ୍ଚିଲି ସିଂହ ଦୁଆରେ କହି ଜୁହାରି ଅରୁଣ ଖୁମ୍ବରେ କଲି ଦର୍ଶନ ପତିତ ପାବନ ପାଇ ମୁଖରେ ତୁଳସୀ ଚନ୍ଦନ ଆମେ ଦେଖିଲି ହାତେ ଦେଉଳରେ ବାର ହାତୀ ଦିଅ ତହିଁ ମଧ୍ୟରେ କହୁ କାଶୀ ବିଶ୍ୱନାଥ ମନ୍ଦିରେ ପାଣି ଲାଗି କରାଇଲି ଲିଙ୍ଗରେ ଧୀରେ ବାଇଶି ପାହାଚ ଚଢ଼ିଲି ସତେ ଭାବିଲି ବୈକୁଣ୍ଠେ ପଶିଲି ଭୋଗ ମଣ୍ଡପ ଛେକରେ ବୁଲିଲି ଅଗ୍ନିଶ୍ୱର ମହାଦେବ ଦେଖିଲି ତହୁ ସତ୍ୟନାରାୟଣ ମନ୍ଦିରେ ଯାଇ ଦଣ୍ଡବତ କଲି ପୟରେ ଆଗେ ସରବ ମଙ୍ଗଳା ଜୁହାରି ପାଶେ ପଞ୍ଚୁ ପାଣ୍ଡବଙ୍କୁ ପୂଜିଲି ପୂଜିଲି ଭିତଣୀ ଲୋ କିସ କହିବି ଲୋ ଯାହା ଦେଖିଲି ଲୋ ବଡ଼ ଦେଉଳେ ଯାଇ ତ୍ରିଭୁବନ କାହିଁ ନାହିଁ ତ୍ରିଭୁବନ ନାହିଁ ଗଲି ବଟ ଗଣେଶଙ୍କ ପାଶକୁ ବିଘ୍ନ ନାସି ତାରନ୍ତି ସେ ଭକ୍ତକୁ ଅଳ୍ପ ବଟ ପରିକ୍ରମା କରିଲି ତହିଁ ମାନସିକ ଡର ବାନ୍ଧିଲି ତହୁଁ ଘିଅ ଦୀପଟିଏ କିଣିଲି ଯାଇ ଗରୁଡ଼ଙ୍କ ପାଶେ ଜାଳିଲି ଯେବେ ଗରୁଡ଼ ଖୁମ୍ବକୁ କୁଣ୍ଢାଇ ଦେଲି ରତ୍ନ ସିଂହାସନେ ଅନାଇ ମୋର ସିଂହରି ଉଠିଲା ଶରୀର ଦେଖି ଚତୁର୍ଦ୍ଧା ମୂରତି ଆବର କେଡ଼େ ସ୍ୱଭାବନ ଚକା ନୟନ କିସ ବର୍ଣ୍ଣିବ ମୋ ପରି ଅଧମ ଧୀରେ ଟାଣି ହୋଇଗଲି ଆଗକୁ କଳା ହାତର ଦୁଆର ପଛକୁ ଲୁହ ଝରି ଝରି ଗଲା ଆଖିରୁ ତାକ ଛାଡ଼ିଲି ଉଦ୍ଧାର ସଂସାରୁ ସଂସାରୁ ତଣି ଲୋ କିସ କହିବି ଲୋ ଯାହା ଦେଖିଲି ଲୋ ବଡ଼ ଦେଉଳେ ଯାଇ ତ୍ରିଭୁବନ କାହିଁ ନାହିଁ ତ୍ରିଭୁବନ ନାହିଁ ଧୀରେ ମୁକ୍ତି ମଣ୍ଡପକୁ ଚାଲିଲି ଷୋଳ ଶାସନ ବ୍ରାହ୍ମଣ ପୂଜିଲି ପାଶେ ନୃସିଂହ ଦର୍ଶନ କରିଲି ରୋହିଣୀ କୁଣ୍ଡ ଜଳ ସିଞ୍ଚାଇଲି ଗଲି ଚଳି ମୁଁ ବିମଳା ମନ୍ଦିରେ ଆଦି ମାତାଙ୍କୁ ପ୍ରଣମୀ ପୟରେ ଗଲି ଦେଖି ଏକାଦଶୀ ଦେଉଳ କାଞ୍ଚି ଗଣେଶ୍ୱର ସାକ୍ଷୀ ଗୋପାଳ କହୁଁ କ୍ଷୀର ଚୋରା ଗୋପୀନାଥଙ୍କୁ ଦେଖି ଗଲି ଗାୟତ୍ରୀ ମନ୍ଦିରକୁ କହିଁ ସରସ୍ୱତୀ ଭୁବନେଶ୍ୱରୀ ମାତା ଷଠୀ ଦଶୀଙ୍କୁ ମୁଁ ଜୁହାରି କରି ବେଳା କାଳୀଙ୍କର ଦର୍ଶନ ଚଳିଗଲି ମହାଲକ୍ଷ୍ମୀ ସଦନ କେଡ଼େ ଶୋଭାମୟୀ ଚନ୍ଦ୍ର ବଦନୀ ଦୁଃଖୀ ଜନଙ୍କର ଦୁଃଖ ହାରିଣୀ ହାରିଣୀ ଭିତଣୀ ଲୋ କିସ କହିବି ଲୋ ଯାହା ଦେଖିଲି ଲୋ ବଡ଼ ଦେଉଳେ ଯାଇ ତ୍ରିଭୁବନ କାହିଁ ନାହିଁ ତ୍ରିଭୁବନ ନାହିଁ ତହୁଁ ଓହ୍ଲାଇ ଆସିଲି ତଳକୁ ଜହିଁ ପ୍ରଣମିଲି ନବଗ୍ରହଙ୍କୁ ଟିକେ ଲକ୍ଷ୍ମୀଙ୍କ ପାହାଚେ ବସିଲି ଧୀରେ ନିଶା ତଳକୁ ମୁଁ ଆସିଲି ନିଶା ତଳ କି ମଳୟ ପୁରିଷେ ଜହିଁ ଭାଗବତ ବାଣୀ ବରଷେ ପାଟ ଅଗଣାରେ ଝୁଲି ଚାଲିଲି ବାମେ ପାତାଳେ ସ୍ୱରଙ୍କୁ ପୂଜିଲି ପୁଣି ଈଶା ଜ୍ଞାନେଶ୍ୱରଙ୍କୁ ଜୁହାରି ଯାଇ ଶୀତଳା ଦର୍ଶନ କରିଲି। ଗଲି ପୋଇଲି ବୈକୁଣ୍ଠପୁରକୁ ତହିଁ ପ୍ରଭୁଙ୍କ ସମାଧି ସ୍ଥଳକୁ। ଶେଷେ ପଶିଲି ଆନନ୍ଦ ବଜାରେ ମହାପ୍ରସାଦ ସେ ବିଲି ମଜାରେ। ବେଢ଼ା ପରିକ୍ରମା ମୋର ସରିଲା ନର ଜନ୍ମ ମୋ ସାର୍ଥକ ହୋଇଲା ହୋଇଲା। ମିତଣି ଲୋ କିସ କହିଦିଲ ଯାହା ଦେଖିଲି ଲୋ ବଡ଼ ଦେଉଳେ ଯାଇ ତ୍ରିଭୁବନ କାହିଁ ନାହିଁ।